ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଜୁହାର ପରାମୁଖିଆ ଖବର। ଶ୍ରୀକ୍ଷେତ୍ର ପୁରୀନ ଦେବସ୍ନାନ ପୂର୍ଣ୍ଣିମା ଅବସରରେ ହାତୀ ଭେସ୍ତି ଭକ୍ତମାନଙ୍କୁ ଦର୍ଶନ ଦେଉଛନ୍ ଚତୁର୍ଦ୍ଧା ମୂର୍ତ୍ତି। ଭୁବନେଶ୍ୱରଠାରେ ରାଜ୍ୟସ୍ତରୀୟ ବିକାଶ ମେଳାର ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ। ରାଜ୍ୟ ବିଜେପି ସରକାରର ବଛରପୂର୍ତ୍ତି ପାଳନ ଅବସରରେ ଆଇବା 20 ତାରିଖ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ। ଆଉ ଆଇବା 24 ଘଣ୍ଟା ଭିତରେ ରାଜ୍ୟର 10 ଜିଲ୍ଲା ନ ହୋଇପାରେ ଧୁକାଗଡ଼ି ସହିତ ଜବର ବର୍ଷା, ସତର୍କ କଲା ପାଣିପାଗ କେନ୍ଦ୍ର। ଶ୍ରୀକ୍ଷେତ୍ର ପୁରୀନ ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ସ୍ନାନ ବେଦିନ ହାତୀ ବେଶ କରାଯାଇଛି। ଇ ବେଶ ଦେଖିବାର ଲାଗି ଭକ୍ତମାନଙ୍କର ବହୁତ ଭିଡ଼ ହୋଇଛି। ସାହାଣ ମେଲାଥି ଚତୁର୍ଦ୍ଧା ମୂର୍ତ୍ତି ହାତୀ ବେଶଥି ଭକ୍ତମାନଙ୍କୁ ଦର୍ଶନ ଦେଉଛନ୍। ରାତି 11:30 ବଜେନୁ ବାହୁଡ଼ା ପହଣ୍ଡି କରାଯିବା। ସ୍ନାନଯାତ୍ରାକୁ ନେଇକରି ପୁରୀ ସମ୍ବାଦଦାତା ସୌମିତ୍ର ହରିଚନ୍ଦନଙ୍କର ସୂଚନା।
ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଏବଂ ସକାଳୁ ସକାଳୁ ମହାପ୍ରଭୁଙ୍କର ସମସ୍ତ ନୀତିକାନ୍ତି ଅନୁଷ୍ଠିତ ହୋଇଥିଲା। ମହାପ୍ରଭୁଙ୍କ ପହଣ୍ଡି ନୀତି ଶେଷ ହୋଇଥିଲା ଏବଂ ପରବର୍ତ୍ତୀ ସମୟରେ ସ୍ନାନ ବେଦୀ ଉପରେ ମହାପ୍ରଭୁଙ୍କର ମଙ୍ଗଳା ଆଳତି, ମୈଲମ, ତଡ଼ପ ଲାଗି ଏବଂ ଅନ୍ୟ ନୀତି ସମ୍ପନ୍ନ କରାଯାଇଥିଲା ଏବଂ ତାପରେ 108 ଗଡ଼ୁ ସୁବାସିତ ଜଳରେ ମହାପ୍ରଭୁଙ୍କୁ ସ୍ନାନ କରାଯାଇଥିଲା, ଯାହାକି ପ୍ରତ୍ୟକ୍ଷ ସ୍ନାନ ବୋଲି କୁହାଯାଏ। ଏବଂ ପ୍ରତ୍ୟେକ ସ୍ନାନ ପରେ ଗଜପତି ମହାରାଜା ସେରା ପହଁରା ନୀତି କରିଥିଲେ ଏବଂ ବର୍ତ୍ତମାନ ମହାପ୍ରଭୁଙ୍କର ଗଜାନନ ବେଶରେ ଭକ୍ତ ଶ୍ରଦ୍ଧାଳୁମାନେ ଦର୍ଶନ କରୁଛନ୍ତି ବଡ଼ଦାଣ୍ଡରୁ ଠିଆ ହୋଇକରି। ଆଉ କିଛି ମଧ୍ୟରେ ମହାପ୍ରଭୁଙ୍କର ଆଜି ଗୋଟିଏ ଭୋଗ ଅନୁଷ୍ଠିତ ହେବ ଏବଂ ଭୋଗ ପାଇଁ ଛୁଆର ସେବକମାନେ ପ୍ରସ୍ତୁତ ହେଉଛନ୍ତି ଏବଂ ମହାପ୍ରଭୁଙ୍କର ଏହି ଭୋଗ ନୀତି ସରିବା ପରେ ପ୍ରାୟ 3 ଘଣ୍ଟା ଧରି ସାହାଣ ମେଳା ଦର୍ଶନ ଅନୁଷ୍ଠିତ ହେବା ନେଇ ମନ୍ଦିର ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ତେଣୁ ଶୃଙ୍ଖଳିତ ଭାବେ କିଭଳି ଦର୍ଶନ ହେବ ତା ଉପରେ ବିଶେଷତଃ ଗୁରୁତ୍ୱ ଦିଆଯାଉଥିବା ଜଣାପଡ଼ିଅଛି।
ଦେବସ୍ନାନ ପୂର୍ଣ୍ଣିମା ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ପୁରୀ ଯାଇକରି ମହାପ୍ରଭୁମାନଙ୍କର ଦର୍ଶନ କରିଛନ୍। ମୁଖ୍ୟମନ୍ତ୍ରୀ ମଙ୍ଗଲ ଆଳତି ନୀତି ଦର୍ଶନ କରବାର ସହିତ ରାଜ୍ୟବାସୀଙ୍କର ମଙ୍ଗଲ କାମନା କରିଛନ୍। ରାଜ୍ୟର ଭିନ୍ ଭିନ୍ ଜଗନ୍ନାଥ ମନ୍ଦିରମାନଙ୍କେ ରୀତିନୀତି ଅନୁସାରେ ଦେବସ୍ନାନ ପୂର୍ଣ୍ଣିମା ପାଳିତ ହୋଇଯାଇଛି। ସୁବର୍ଣ୍ଣପୁର ଜିଲ୍ଲାର ପାତାଳୀ ଶ୍ରୀକ୍ଷେତ୍ରନ ଚତୁର୍ଦ୍ଧା ମୂର୍ତ୍ତିଙ୍କର ଦିବ୍ୟ ସ୍ନାନ ପର୍ବ ପାରମ୍ପରିକ ରୀତିନୀତି ହୋଇଯାଇଛି। ତ୍ରିକୁଟ ପାହାଡ଼ର ଛଳିଆ ଶିଖରର ମନ୍ଦିର ଗମ୍ଭୀରାନୁ ଧାଡ଼ି ପହଣ୍ଡିଥି ଦାରୁଦିଅମାନଙ୍କୁ ସ୍ନାନ ମଣ୍ଡପକେ ଅନାଯାଇକରି ସ୍ନାନ କରାଯାଇଥିଲା। ସେନ୍ତା ବୀର ମହାରାଜପୁର, ତର୍ଭା, ବିନକା ଆଉ ଡୁଙ୍ଗୁରିପାଲି ଜଗନ୍ନାଥ ମନ୍ଦିର ନବିଲ ଦେବସ୍ନାନ ପୂର୍ଣ୍ଣିମା ରୀତିନୀତି ଅନୁସାରେ ହୋଇଯାଇଛି। ନୂଆପଡ଼ା ଜିଲ୍ଲା ଖଡ଼ିଆଳଠାରେ ଶ୍ରୀଜଗନ୍ନାଥ, ବଳଭଦ୍ର ଆଉ ଦେବୀ ସୁଭଦ୍ରାଙ୍କ ସ୍ନାନ ଉତ୍ସବ ପାଳିତ ହୋଇଯାଇଛି। ଖଡ଼ିଆଳନ ଦଧିବାମନ, ପତିତ ପାବନ ଆଉ ବାମନ ରୂପେ 3 ମହାପୁରୁ 3 ସ୍ୱତନ୍ତ୍ର ମନ୍ଦିରଟି ପୂଜା ପାଉଛନ୍। ଇତାର ଛଡ଼ା ତୁକଲାଜ ଶ୍ରୀଜଗନ୍ନାଥ ମନ୍ଦିର, ସିନାପାଲି ଜଗନ୍ନାଥ ମନ୍ଦିର, ବୋଡେନ୍ ବ୍ଲକ ଲର୍କା ଜଗନ୍ନାଥ ମନ୍ଦିରନ ମହାପୁରୁମାନଙ୍କ ସ୍ନାନ ନୀତି ହୋଇଯାଇଛି। ଦେବଗଡ଼ ଶ୍ରୀଜଗନ୍ନାଥ ମନ୍ଦିରଠାରେ ରୀତିନୀତି ଅନୁସାରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ରତ୍ନ ସିଂହାସନରୁ ସ୍ନାନ ମଣ୍ଡପକେ ଅନାଯାଇକରି ପବିତ୍ର ଜଲଥି ସ୍ନାନ କରାଯାଇଥିଲା। ଜିଲ୍ଲାର ଭିନ୍ ଭିନ୍ ଜଗନ୍ନାଥ ମନ୍ଦିରମାନଙ୍କେ ଭିଲ ଦେବସ୍ନାନ ପୂର୍ଣ୍ଣିମା ହୋଇଯାଇଛି। ବୌଦ୍ଧ ସହରର ଶ୍ରୀଜଗନ୍ନାଥ ମନ୍ଦିରନ ଚତୁର୍ଦ୍ଧା ମୂର୍ତ୍ତି ଗଜାନନ ବେଶଥି ଦର୍ଶନ ଦେଉଛନ୍। 3 ମହାପୁରୁମାନଙ୍କୁ ସ୍ନାନ କରବାର ଲାଗି ବ୍ରାହ୍ମଣ ସମାଜ ତରଫୁ ସେବକମାନେ ଗୋଟିଏ ଶୋଭାଯାତ୍ରାଥି ମହାନଦୀନୁ 108 କଲସ୍ଥି ପାଏନ୍ ଆଣିଥିଲେ। ସେନ୍ତା ଜିଲ୍ଲାର ହରଭଙ୍ଗା, ଚାରିଛକ, ପୁରୁଣା କଟକ ଆଉ ନାରାୟଣ ନଗର ଇଲାକାନ ଦେବସ୍ନାନ ପୂର୍ଣ୍ଣିମା ହୋଇଯାଇଛି। ଭୁବନେଶ୍ୱର ଇଡ୍କୋ ପ୍ରଦର୍ଶନୀ ପଡ଼ିଆଠାରେ ଆଜି ରାଜ୍ୟସ୍ତରୀୟ ବିକାଶ ମେଳା 2025 ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦ୍ଘାଟନ କରିଛନ୍। ଆଇବାକାଲ ରାଜ୍ୟ ବିଜେପି ସରକାରର କାର୍ଯ୍ୟକାଳର ପହିଲା ବଛର ପୂର୍ତ୍ତି ପାଳନ କରାଯିବାରକେ ଥିବାର ବେଳେ ବଛରେ ଭିତରେ ରାଜ୍ୟର ବିକାଶ କ୍ଷେତ୍ରଥି ସରକାର ନେଇଥିବା ଭିନ୍ ଭିନ୍ ପଦକ୍ଷେପ ବାବଦେ ମୁଖ୍ୟମନ୍ତ୍ରୀ ତଥ୍ୟ ରଖିଛନ୍। ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ, ଏକାମ୍ର ବିଧାୟକ ବାବୁ ସିଂ ଆଉ ଅଲଗାମାନେ ଯୋଗ ଦେଇଥିଲେ। ବିଜେପି ନେତୃତ୍ୱାଧୀନ ରାଜ୍ୟ ସରକାରଙ୍କର ଏକ ବଛର ପୂର୍ତ୍ତି ପାଳନ ଅବସରରେ ଆଇବା 20 ତାରିଖ ହେବାରକେ ଥିବାର କାର୍ଯ୍ୟକ୍ରମଟି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେବେ। ଭୁବନେଶ୍ୱର ଜନତା ମଇଦାନଠାରେ ଏହି ଅବସରରେ ଗୋଟିଏ ସମାବେଶର ଆୟୋଜନ କରାଯାଇଛି। ସମାବେଶକେ ଶାନ୍ତି ଶୃଙ୍ଖଳା ସହିତ ସମାପନ କରିବା ଲାଗି 60 ଜଣ ପ୍ରଶାସନିକ ଅଧିକାରୀମାନଙ୍କୁ ଦାୟିତ୍ୱ ଦିଆଯାଇଥିବାର ଜଣାପଡ଼ିଛି। ଜୁଲାଇ ମାସର 1 ତାରିଖନୁ ଉପଭୋକ୍ତାମାନେ IRCTC ୱେବ୍ସାଇଟ୍ ଆର୍ ଆପ୍ ଜରିଏ ତତ୍କାଳ ଟିକେଟ୍ ବୁକିଂ କରବାର ଲାଗି ଆଧାର ପ୍ରାମାଣିକ ଆକାଉଣ୍ଟ ଦେବାରକେ ପଡ଼ବା ବୋଲି ରେଲ ମନ୍ତ୍ରଣାଳୟ ତରଫୁ କୁହାଯାଇଛି। ଯାତ୍ରୀମାନଙ୍କର ସ୍ୱାର୍ଥକେ ନଜରଥି ରଖିକରି ଫଟିକ୍ ତତ୍କାଳ ଟିକେଟ୍ ଯୋଗାଇ ଦେବାର ଲକ୍ଷ୍ୟଥି ମନ୍ତ୍ରଣାଳୟ ତରଫୁ ଇ ପଦକ୍ଷେପ ନିଆଯାଇଥିବାର କୁହାଯାଇଛି। ସେନ୍ତା ଜୁଲାଇ 15 ତାରିଖନୁ ଅନ୍ଲାଇନ୍ ତତ୍କାଳ ଟିକେଟ୍ ବୁକିଂ ଲାଗି ଆଧାର ପ୍ରାମାଣିକ ଓଟିପି ବ୍ୟବସ୍ଥା ଲାଗୁ କରାଯିବା। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ସେବା, ସୁଶାସନ ଆଉ ଗରିବ କଲ୍ୟାଣ ନୀତି ଆଧାରଥି ଦେଶେ ଗଲା 11 ବଛର ଭିତରେ ଗୁର୍ଦୁଟେ ପରିବର୍ତ୍ତନ ହୋଇଛି। ଆକାଶବାଣୀ ସମ୍ବାଦ ବିଭାଗ ଗଲା 11 ବଛର ଭିତରେ ଭିନ୍ ଭିନ୍ କ୍ଷେତ୍ରଥି ସରକାରଙ୍କ ପ୍ରୟାସ ଉପରେ ଖାସ୍ ପ୍ରସ୍ତୁତି ଉପସ୍ଥାପନ କରୁଛି। ଆଜି ଆସୁନ୍ ସୁନ୍ମା ପରିବହନ ଭିତ୍ତିଭୂମି କ୍ଷେତ୍ରଥି ହୋଇଥିବା ପରିବର୍ତ୍ତନ ବାବଦେ ଗୋଟିଏ ରିପୋର୍ଟ।
ଗଲା 10 ବର୍ଷ ଭିତରେ ଦେଶେ ସାମଗ୍ରିକ ଆଉ ସମନ୍ୱିତ ପଦ୍ଧତି ପରିଚାଳିତ ଭିତ୍ତିଭୂମି ବିକାଶର ପରିବର୍ତ୍ତନ ଦେଖିବାରକେ ମିଳିଛି। ରାଜପଥ ନିର୍ମାଣ ଦିନକ ହାରାହାରି 34 କିଲୋମିଟର ତକ ପହଞ୍ଚିଛି, ଯେନ୍ଟାକି 2014 ମସିହାଠାନୁ ପାଖାପାଖି 3 ଗୁଣା ଅତକାଏ। ଭାରତମାଲା ପରିଯୋଜନା ଅଧୀନତି ଅର୍ଥନୈତିକ କରିଡରର ବିକାଶ ଆଉ ପରିବହନ ଖର୍ଚ୍ଚା କମ୍ କରିବାର ଲାଗି ଇ ସମୟ ଭିତରେ 20,000 କିଲୋମିଟରନୁ ଅତକା ରାଜପଥ ତିଆରି କରାଯାଇଛି। ଗାଁମାନଙ୍କେ ରାସ୍ତା ଯୋଗାଯୋଗ 99% ହୋଇପାରିଛି। ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ଅଧୀନତି 2014 ମସିହାନୁ ଏପତକ 7,80,000 କିଲୋମିଟରନୁ ଅତକା ରାସ୍ତା ତିଆରି କରାଯାଇଛି। ପ୍ରଧାନମନ୍ତ୍ରୀ ଗତିଶକ୍ତି ଜାତୀୟ ମାଷ୍ଟର ପ୍ଲାନ ଏକୀକୃତ ଭିତ୍ତିଭୂମି ବିକାଶ ଲକ୍ଷ୍ୟ ନେଇକରି 44 ମନ୍ତ୍ରଣାଳୟ ଆଉ କେନ୍ଦ୍ରଶାସିତ ଅଞ୍ଚଳକେ ଡିଜିଟାଲ ପ୍ଲାଟଫର୍ମ ଜରିଆ ଯୋଡ଼ାଯାଇଛି। ରେଳବାଇ କ୍ଷେତ୍ର ତିବିଲ ଗୁର୍ଦୁଟେ ପ୍ରସାର ହୋଇଛି। 45,000 କିଲୋମିଟରନୁ ଅତକା ରେଳପଥର ବିଦ୍ୟୁତକରଣ ହୋଇଥିଲା ବେଲ୍କେ 68 ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ୍ 333 ଜିଲ୍ଲାକେ ସଂଯୋଗ କରୁଛି। ଅମୃତ ଷ୍ଟେସନ ଭାରତ ଯୋଜନାଟି 1300ନୁ ଅତକା ରେଳ ଷ୍ଟେସନକେ ଆଧୁନିକରଣ କରାଯାଇଛି। ବିମାନ ଚଳାଚଳ ଦିଗେ ଉଡ଼େ ଦେଶ କା ଆମ ନାଗରିକ ଉଡ଼ାନ ଯୋଜନାଟି 88 ଦେଶର ବିମାନ ବନ୍ଦରକେ କାର୍ଯ୍ୟକ୍ଷମ କରାଯାଇଛି। ଦେଶର 83 ସହରକେ ମେଟ୍ରୋ ରେଲ ସଂଯୋଗ କରାଯିବାର ସହିତ ଭାରତପୁରଥିର 3 ବଡ଼ ମେଟ୍ରୋ ଟ୍ରେନ୍ ସଂଯୋଗ ଦେଶର ମାନ୍ୟତା ପାଇପାରିଛି। ସାଗରମାଲା କାର୍ଯ୍ୟକ୍ରମ ଅଧୀନତି ବନ୍ଦର ଆଉ ଆଭ୍ୟନ୍ତରୀଣ ଜଳପଥମାନଙ୍କେ ଗୁର୍ଦୁଟେ ପରିବର୍ତ୍ତନ ହୋଇଛି। ଗଲା 10 ବର୍ଷ ଭିତରେ 177 ବନ୍ଦର ସଂଯୋଗୀକରଣ ପ୍ରକଳ୍ପ କାମ ଶେଷ ହୋଇଛି। ଷ୍ଟାଚ୍ୟୁ ଅଫ୍ ୟୁନିଟି, ଚେନାପ ରେଲ ସେତୁ ଆଉ 10,000 ଫୁଟ ଉପରେ ପୃଥିବୀର ସବୁନୁ ବଡ଼ ସୁଡ଼ଙ୍ଗ ଭାବେ ଅଟଲ ସୁଡ଼ଙ୍ଗ ଇହାଦେ କାମ କରୁଛି। 2047 ବିକଶିତ ଭାରତ ଗଠନ ଦିଗେ ଇ ସବୁ ପଦକ୍ଷେପ ଉଲ୍ଲେଖନୀୟ ପ୍ରମାଣିତ ହେବା। ଆକାଶବାଣୀ ସମ୍ବାଦ ବିଭାଗ ତରଫୁ ମୁଇଁ ବିସ୍ମିତା ପ୍ରଧାନ।
ଆଇବା 17 ବଲାଙ୍ଗୀର ପଥରଚେପା ପଡ଼ିଆଠାରେ ରାଜ୍ୟସ୍ତରୀୟ କୃଷକ ଶକ୍ତି ସମାବେଶ ହେବା। କାର୍ଯ୍ୟକ୍ରମଟି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହିତ ଦୁହି ଉପମୁଖ୍ୟମନ୍ତ୍ରୀ ଯୋଗ ଦେବାର କାର୍ଯ୍ୟସୂଚୀ ରହିଛି। ଚାଷୀମାନଙ୍କ ଲାଗି ରହିଥିବା ସରକାରଙ୍କ ଭିନ୍ ଭିନ୍ ପଦକ୍ଷେପ ବାବଦେ ମୁଖ୍ୟମନ୍ତ୍ରୀ ଇ ଅବସରରେ କହିବେ। ସମାବେଶଟି 10,000 ଚାଷୀ ଯୋଗ ଦେବେ। ସରକାରଙ୍କ 1 ପୂର୍ତ୍ତିକେ ନେଇକରି ବଲାଙ୍ଗୀର ପଥରଚେପା ବିଜେପି କାର୍ଯ୍ୟାଳୟଠାରେ ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ ସାମ୍ବାଦିକ ସମ୍ମିଳନୀ ଜରି ରାଜ୍ୟ ସରକାରଙ୍କ 1 ଉପଲବ୍ଧି ବାବଦେ ଜଣାଇଛନ୍। ଏ ଅବସରରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ଉପସ୍ଥିତ ରହିକରି ସରକାରଙ୍କ ଜନକଲ୍ୟାଣକାରୀ ଯୋଜନା ଆଉ ଦୃଢ଼ ପଦକ୍ଷେପ ବାବଦେ କହିଥିଲେ। ରାଜ୍ୟ ସରକାରଙ୍କ 1 ପୂର୍ତ୍ତି ଅବସରରେ ବର୍ଷ 1 ଉପଲବ୍ଧି ଅନେକେ ନେଇକରି ଗ୍ରାମ୍ୟ ଉନ୍ନୟନ ଆଉ ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ ସୁବର୍ଣ୍ଣପୁର ଜିଲ୍ଲାନ ଗୋଟିଏ ସାମ୍ବାଦିକ ସମ୍ମିଳନୀକେ ସମ୍ବୋଧିତ କରିଛନ୍। ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷନ ଜିଲ୍ଲାନ ହେବାର୍କେ ଥିବା ବିକାଶ ମେଲାଥି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱଥି 11 ବିକାଶର ଉପଲବ୍ଧି ଆଉ ଅପରେସନ୍ ସିନ୍ଦୁର ବାବଦେ ମନ୍ତ୍ରୀ ଶ୍ରୀ ନାୟକ ଆଲୋଚନା କରିଛନ୍। କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ସର୍କିଟ୍ ହାଉସ୍ଠାରେ ସେବା ସୁଶାସନ ଆଉ ଗରିବ କଲ୍ୟାଣଟି କେନ୍ଦ୍ର ସରକାରଙ୍କ 11 ଆଉ ରାଜ୍ୟ ସରକାରଙ୍କ 1 ପୂର୍ତ୍ତି ଅବସରରେ ସରକାରଙ୍କ ଉପଲବ୍ଧିକେ ନେଇକରି ହୋଇଥିବା ସାମ୍ବାଦିକ ସମ୍ମିଳନୀଟି ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଯୋଗ ଦେଇଥିଲେ। ଓଡ଼ିଶାନ ଡବଲ ଇଞ୍ଜିନ୍ ସରକାର ଦେଇଥିବା ସଂକଳ୍ପର 21 ଭିତରୁ 11 ପୂରା ହୋଇଛି ବୋଲି ମନ୍ତ୍ରୀ ଡକ୍ଟର ମହାଲିଙ୍ଗ କହିଛନ୍ତି। ସମ୍ବଲପୁର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷନ ଉପଜିଲ୍ଲାପାଳ ସୁଧାଂଶୁ କୁମାର ଭୋଇଙ୍କ ଅଧ୍ୟକ୍ଷତାତି ଶିଶୁ ସୁରକ୍ଷା ଉପରେ ଗୋଟିଏ ସମ୍ମିଳନୀ ହୋଇଯାଇଛି। ମିଶନ ବାତ୍ସଲ୍ୟ ଯୋଜନାଟି ଜିଲ୍ଲାର ଅସହାୟ ଶିଶୁମାନଙ୍କୁ ଯୋଡ଼ବାର ଲକ୍ଷ୍ୟଟି ଆଡ୍ ଆଟ୍ ଆକ୍ସନ ଆଉ ୟୁନିସେଫ୍ ତରଫୁ ଏହି ସମ୍ମିଳନୀ ଆୟୋଜନ କରାଯାଇଛି। ଦେବଗଡ଼ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାଥି ଧର୍ତ୍ତୀ ଆବା ଜନଜାତି ଗ୍ରାମ୍ୟ ଉତ୍କର୍ଷ ଅଭିଯାନ କାର୍ଯ୍ୟକ୍ରମ ହୋଇଯାଇଛି। ବୈଠକଟି ଅଭିଯାନ ଜରିଏ ଜନଜାତି ସମ୍ପ୍ରଦାୟର ସାମାଜିକ ଅର୍ଥନୈତିକ ସ୍ଥିତିକେ ପରିବର୍ତ୍ତନ କରିବା ଲାଗି କେନ୍ଦ୍ର ସରକାରଙ୍କ ତରଫୁ ଦିଆଯାଉଥିବା ଭିନ୍ ଭିନ୍ ସାହାଯ୍ୟ ବାବଦେ ଆଲୋଚନା କରାଯାଇଥିଲା। ଗୃହ ଆଉ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର ଆଜି ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ଜିଲ୍ଲାନ ଚାଲିଥିବା ନିଜର ବିଭାଗର ଭିନ୍ ଭିନ୍ ପ୍ରକଳ୍ପର ସମୀକ୍ଷା କରିଛନ୍। ପିଇବାର ପାଣି ସମସ୍ୟା ପରିମଳ ବାଗିର ପ୍ରକଳ୍ପମାନଙ୍କ ସମୀକ୍ଷା କରିକି କେନ୍ଦ୍ର ଆଉ ରାଜ୍ୟ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାମାନଙ୍କୁ ତଳସ୍ତର ତକ୍ ଠିକ୍ ଭାବେ ପହଞ୍ଚାବାର୍କେ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁସାରେ ଦକ୍ଷିଣ ପୂର୍ବ ଆଉ ତାର ପାଖର ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରନ ହୋଇଥିବା ଘୂର୍ଣ୍ଣିବଳୟ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରନ କେନ୍ଦ୍ରିତ ହୋଇଛି। ଇତର ପ୍ରଭାବଟି ଆଇବା 24 ଭିତରେ ରାଜ୍ୟର କେତେଟା ଜାଗାନ ଘଡ଼ଘଡ଼ି ସହିତ ହାଲକାନୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ଏ ସମୟଥି ଧୋକାଗଡ଼ି ସହିତ ଜବର ବର୍ଷାକେ ନେଇକରି ସୁନ୍ଦରଗଡ଼ କଳାହାଣ୍ଡି ସହିତ 10 ଜିଲ୍ଲାକେ ପାଣିପାଗ କେନ୍ଦ୍ର ତରଫୁ ସତର୍କ ସୂଚନା ଜାରି କରାଯାଇଛି। ଶ୍ରୀକ୍ଷେତ୍ର ପୁରୀନ ଦେବସ୍ନାନ ପୂର୍ଣ୍ଣିମା ଅବସରରେ ହାତୀ ବେଶଥି ଭକ୍ତମାନଙ୍କୁ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧା ମୂର୍ତ୍ତି। ଭୁବନେଶ୍ୱରଠାରେ ରାଜ୍ୟସ୍ତରୀୟ ବିକାଶ ମେଳାର ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ। ରାଜ୍ୟ ବିଜେପି ସରକାରଙ୍କର ବଛରପୂର୍ତ୍ତି ପାଳନ ଅବସରରେ ଆଇବା 20 ତାରିଖ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ। ଆଉର ଆଇବା 24 ଘଣ୍ଟା ଭିତରେ ରାଜ୍ୟର 10ଟା ଜିଲ୍ଲାନ ହୋଇପାରେ ଧୁକାଗଡ଼ି ସାଥେ ଜବର ବର୍ଷା, ସତର୍କ କଲା ପାଣିପାଗ କେନ୍ଦ୍ର। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।